ଓମ୍ ଶାନ୍ତି। 6/11/2024 ଆଜିର ସାକାର ମହାବାକ୍ୟ ମିଠେ ବଚେ ବାବାଙ୍କ ଦୃଷ୍ଟି ହଦ୍ ଏବଂ ବେହଦ୍ରୁ ମଧ୍ୟ ଉର୍ଦ୍ଧ୍ୱକୁ ଯାଉଛି। ତୁମକୁ ମଧ୍ୟ ହଦ୍ ଅର୍ଥାତ୍ ସତ୍ୟଯୁଗ ବେହଦ୍ ଅର୍ଥାତ୍ କଳିଯୁଗ ଠାରୁ ଉର୍ଦ୍ଧ୍ୱକୁ ଯିବାର ଅଛି। ପ୍ରଶ୍ନ। ଉଚ୍ଚରୁ ଉଚ୍ଚ ଜ୍ଞାନ ରତ୍ନର ଧାରଣା କେଉଁ ପିଲାମାନଙ୍କୁ ଭଲ ଭାବରେ ହୋଇଥାଏ? ଉତ୍ତର। ଯେଉଁମାନଙ୍କର ବୁଦ୍ଧି ଯୋଗ ଏକମାତ୍ର ବାବାଙ୍କ ସହିତ ରହୁଥିବ ସେମାନେ ପବିତ୍ର ହୋଇଥିବେ, ସେହିମାନଙ୍କୁ ହିଁ ଏହି ଜ୍ଞାନ ରତ୍ନର ଧାରଣା ଭଲ ଭାବରେ ହେବ। ଏହି ଜ୍ଞାନକୁ ଧାରଣ କରିବା ପାଇଁ ଶୁଦ୍ଧ ପାତ୍ରର ଆବଶ୍ୟକତା ରହିଛି। ଓଲଟା ସୋଲଟା ସଂକଳ୍ପ ମଧ୍ୟ ବନ୍ଦ ହୋଇଯିବା ଦରକାର। ବାବାଙ୍କ ସହିତ ବୁଦ୍ଧିଯୋଗ ନିରନ୍ତର ଲଗାଇବା ଦ୍ୱାରା ବୁଦ୍ଧିରୂପୀ ପାତ୍ର ସୁବର୍ଣ୍ଣ ହୋଇଯାଇଥାଏ ଏବଂ ସେତେବେଳେ ହିଁ ଜ୍ଞାନ ରତ୍ନର ଧାରଣା ହୋଇଥାଏ। ଓମ୍ ଶାନ୍ତି। ମିଠା ମିଠା ଆତ୍ମିକ ପିଲାମାନଙ୍କୁ ଆତ୍ମିକ ପିତା ପ୍ରତ୍ୟେକ ଦିନ ବୁଝାଉଛନ୍ତି, ଏହା ମଧ୍ୟ ପିଲାମାନଙ୍କୁ ବୁଝାଉଛନ୍ତି। ଜ୍ଞାନ ଭକ୍ତି ଏବଂ ବୈରାଗ୍ୟର ଏହି ସୃଷ୍ଟିଚକ୍ର ରଚନା କରାଯାଇଛି। ବୁଦ୍ଧିରେ ଏହି ଜ୍ଞାନ ରହିବା ଆବଶ୍ୟକ। ତୁମ ପିଲାମାନଙ୍କୁ ହଦ୍ ଏବଂ ବେହଦ୍ରୁ ଉର୍ଦ୍ଧ୍ୱକୁ ଯିବାକୁ ହେବ। ବାବା ତ ହଦ୍ ଓ ବେହଦ୍ରୁ ଉର୍ଦ୍ଧ୍ୱରେ, ତାହାର ଅର୍ଥକୁ ମଧ୍ୟ ବୁଝିବା ଆବଶ୍ୟକ ନା? ଯେଉଁ ଅର୍ଥକୁ ଆତ୍ମିକ ବାବା ବସି ବୁଝାଉଛନ୍ତି, ଏହି ଟପିକ ଅର୍ଥାତ୍ ବିଷୟ ସମ୍ବନ୍ଧରେ ମଧ୍ୟ ବୁଝାଇବା ଆବଶ୍ୟକ ଯେ ଜ୍ଞାନ ଭକ୍ତି ଏବଂ ତାପରେ ହେଉଛି ବୈରାଗ୍ୟ। ଜ୍ଞାନକୁ କୁହାଯାଏ ଦିନ, ଯେତେବେଳେ କି ନୂଆ ଦୁନିଆ ହୋଇଥାଏ, ସେଠାରେ ଏହି ଭକ୍ତି ଅଜ୍ଞାନ ରହେ ନାହିଁ, ତାହା ହେଉଛି ହଦ୍ର ଦୁନିଆ, କାରଣ ସେଠାରେ ବହୁତ ଅଳ୍ପ ସଂଖ୍ୟକ ଆତ୍ମା ରହିଥାନ୍ତି, ପୁଣି ଆହିସ୍ତେ ଆହିସ୍ତେ ବୃଦ୍ଧି ହୋଇଥାଏ, ଅଧା ସମୟ ପରେ ଭକ୍ତି ଆରମ୍ଭ ହୋଇଥାଏ। ସେଠାରେ ସନ୍ନ୍ୟାସ ଧର୍ମ ହିଁ ନଥାଏ, ସନ୍ନ୍ୟାସ ଅଥବା ତ୍ୟାଗ ନଥାଏ, ପୁଣି ପରେ ସୃଷ୍ଟିର ବୃଦ୍ଧି ହୋଇଥାଏ, ଉପରୁ ଆତ୍ମାମାନେ ଆସିବାକୁ ଲାଗିଥାନ୍ତି, ଏଠାରେ ବୃଦ୍ଧି ହୋଇ ଚାଲେ, ହଦ୍ରୁ ଆରମ୍ଭ ହୋଇ ବେହଦ୍ର ସୃଷ୍ଟି ହୋଇଯାଏ। ବାବାଙ୍କର ତ ହଦ୍ ଏବଂ ବେହଦ୍ରୁ ଉର୍ଦ୍ଧ୍ୱକୁ ଦୃଷ୍ଟି ଯାଇଥାଏ। ବାବା ଜାଣିଛନ୍ତି ହଦ୍ରେ କେତେ ଅଳ୍ପ ସଂଖ୍ୟକ ଆତ୍ମା ରହିଥାନ୍ତି, ପୁଣି ରାବଣ ରାଜ୍ୟରେ କେତେ ବୃଦ୍ଧି ହୋଇଯାଏ। ଏବେ ତୁମକୁ ହଦ୍ ଏବଂ ବେହଦ୍ରୁ ମଧ୍ୟ ଉର୍ଦ୍ଧ୍ୱକୁ ଯିବାର ଅଛି। ସତ୍ୟଯୁଗରେ କେତେ ଛୋଟ ଦୁନିଆ ଥାଏ, ସେଠାରେ ସନ୍ନ୍ୟାସ ବା ବୈରାଗ୍ୟ ଆଦି ହୋଇନଥାଏ, ପରେ ଦ୍ୱାପର ଯୁଗରୁ ପୁଣି ଅନ୍ୟ ଧର୍ମ ଆରମ୍ଭ ହୋଇଥାଏ। ସନ୍ନ୍ୟାସ ଧର୍ମ ମଧ୍ୟ ରହିଛି, ଯେଉଁଥିରେ କି ଘର ଗୃହସ୍ଥର ସନ୍ନ୍ୟାସ କରିଥାନ୍ତି, ଏକଥା ତ ସମସ୍ତଙ୍କର ଜାଣିବା ଆବଶ୍ୟକ ନା? ତାହାକୁ କୁହାଯାଏ ହଦ୍ ଯୋଗ ଏବଂ ହଦ୍ର ସନ୍ନ୍ୟାସ। କେବଳ ଘର ଦ୍ୱାର ଛାଡ଼ି ଜଙ୍ଗଲକୁ ଚାଲି ଯାଇଥାନ୍ତି, ଦ୍ୱାପର ଯୁଗରୁ ଭକ୍ତି ଆରମ୍ଭ ହୁଏ, ସେଠାରେ ତ ଜ୍ଞାନ ନଥାଏ। ଜ୍ଞାନ ଅର୍ଥାତ୍ ସତ୍ୟଯୁଗ ତ୍ରେତାଯୁଗ ସୁଖ, ଭକ୍ତି ଅର୍ଥାତ୍ ଅଜ୍ଞାନ ଓ ଦୁଃଖ। ଏ କଥାକୁ ଭଲ ଭାବରେ ବୁଝାଇବାକୁ ହେବ, ପୁଣି ଦୁଃଖ ଏବଂ ସୁଖରୁ ଉର୍ଦ୍ଧ୍ୱକୁ ଯିବାକୁ ହେବ, ହତ୍ ବେହଦ୍ରୁ ଉର୍ଦ୍ଧ୍ୱକୁ। ମନୁଷ୍ୟ ଯାଞ୍ଚ ମଧ୍ୟ କରିଥାନ୍ତି ନା, କେଉଁ ପର୍ଯ୍ୟନ୍ତ ସମୁଦ୍ର ଅଛି, ଆକାଶ ଅଛି, ବହୁତ ଚେଷ୍ଟା କରୁଛନ୍ତି, କିନ୍ତୁ ଏହାର ଅନ୍ତ ପାଇପାରୁନାହାନ୍ତି। ଏରୋପ୍ଲେନରେ ମଧ୍ୟ ଯାଇଥାନ୍ତି, ସେଥିରେ ମଧ୍ୟ ଏତେ ତେଲ ଆବଶ୍ୟକ ଯେପରି ପୁନର୍ବାର ପ୍ରତ୍ୟାବର୍ତ୍ତନ କରିପାରିବେ। ବହୁତ ଦୂର ପର୍ଯ୍ୟନ୍ତ ଯାଇଥାନ୍ତି, କିନ୍ତୁ ବେହଦ୍କୁ ଯାଇପାରିବେ ନାହିଁ, ହଦ୍ ପର୍ଯ୍ୟନ୍ତ ହିଁ ଯିବେ। ତୁମେ ତ ହଦ୍ ବେହଦ୍ରୁ ଉର୍ଦ୍ଧ୍ୱକୁ ଯାଉଛ, ଏବେ ତୁମେ ବୁଝିପାରୁଛ ପ୍ରଥମେ ନୂଆ ଦୁନିଆରେ ହଦ୍ ରହିଥାଏ, ବହୁତ ଅଳ୍ପ ମନୁଷ୍ୟ ରହିଥାନ୍ତି, ତାହାକୁ ସତ୍ୟଯୁଗ କୁହାଯାଏ। ତୁମ ପିଲାମାନଙ୍କୁ ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ରହିବା ଆବଶ୍ୟକ ନା? ଏହି ଜ୍ଞାନ ଆଉ କାହାଠାରେ ବି ନାହିଁ। ତୁମକୁ ବାବା ବୁଝାଉଛନ୍ତି, ଯିଏକି ହଦ୍ ଏବଂ ବେହଦ୍ର ଉର୍ଦ୍ଧ୍ୱରେ ରୁହନ୍ତି, ଅନ୍ୟ କେହି ବି ଏକଥା ବୁଝିପାରିବେ ନାହିଁ। ବାବା ରଚନାର ଆଦି ମଧ୍ୟ ଅନ୍ତର ରହସ୍ୟକୁ ବୁଝାଉଛନ୍ତି, ପୁଣି କହୁଛନ୍ତି ଏହାଠାରୁ ଉର୍ଦ୍ଧ୍ୱକୁ ଯାଅ, ସେଠାରେ ତ କିଛି ବି ନଥାଏ। କେତେ ବି ଦୂରକୁ ଯାଆନ୍ତୁ, କିନ୍ତୁ କେବଳ ଆକାଶ ହିଁ ଆକାଶ ଦେଖାଯାଏ। ଏହାକୁ କୁହାଯାଏ ହଦ୍ ବେହଦ୍ରୁ ଉର୍ଦ୍ଧ୍ୱ, କେହି ବି ଏହାର ଅନ୍ତ ପାଇପାରିବେ ନାହିଁ। ସେଥିପାଇଁ କହୁଛନ୍ତି ବେଅନ୍ତ। ବେଅନ୍ତ କହିବା ତ ସହଜ, କିନ୍ତୁ ଅନ୍ତର ଅର୍ଥକୁ ମଧ୍ୟ ବୁଝିବା ଆବଶ୍ୟକ। ଏବେ ବାବା ତୁମକୁ ଜ୍ଞାନ ଦେଉଛନ୍ତି। ବାବା କହୁଛନ୍ତି ମୁଁ ହଦ୍କୁ ବି ଜାଣିଛି, ବେହଦ୍କୁ ବି ଜାଣିଛି। ଅମୁକ ଅମୁକ ଧର୍ମ ଅମୁକ ଅମୁକ ସମୟରେ ସ୍ଥାପନ ହୋଇଛି, ତେବେ ଦୃଷ୍ଟି ଯାଇଥାଏ ସତ୍ୟଯୁଗର ହଦ୍ ଆଡ଼କୁ, ପୁଣି କଳିଯୁଗର ବେହଦ୍ ଆଡ଼କୁ, ପୁଣି ଆମେ ଉର୍ଦ୍ଧ୍ୱକୁ ଚାଲିଯିବା ଯେଉଁଠାରେ କିଛି ବି ନାହିଁ। ସୂର୍ଯ୍ୟ ଚନ୍ଦ୍ର ଠାରୁ ମଧ୍ୟ ଉପରକୁ ଆମେ ଯାଉଛେ, ଯେଉଁଠାରେ ଆମର ଘର ଶାନ୍ତିଧାମ ସୁଇଟ୍ ହୋମ୍ ରହିଛି। ଏମିତି ତ ସତ୍ୟଯୁଗକୁ ମଧ୍ୟ ସୁଇଟ୍ ହୋମ୍ କୁହାଯିବ, କାରଣ ସେଠାରେ ଶାନ୍ତି ବି ଥାଏ ତ ରାଜ୍ୟ ଭାଗ୍ୟର ସୁଖ ଉଭୟ ରହିଥାଏ। ଘର ପରମଧାମକୁ ଗଲେ ସେଠାରେ କେବଳ ଶାନ୍ତି ଥିବ, ସୁଖର ନାମ ରହିବ ନାହିଁ। ଏବେ ତୁମେ ଶାନ୍ତିର ବି ସ୍ଥାପନା କରୁଛ ଏବଂ ସୁଖ ଶାନ୍ତିର ମଧ୍ୟ ସ୍ଥାପନା କରୁଛ। ସେଠାରେ ତ ଶାନ୍ତି ବି ଅଛି ଏବଂ ସୁଖର ରାଜ୍ୟ ମଧ୍ୟ ଅଛି। ବ୍ରହ୍ମଲୋକରେ ତ ସୁଖର ପ୍ରଶ୍ନ ହିଁ ନାହିଁ। ଅଧାକଳ୍ପ ତୁମର ରାଜ୍ୟ ଚାଲେ, ପୁଣି ଅଧାକଳ୍ପ ପରେ ରାବଣ ରାଜ୍ୟ ଆସିଥାଏ। ଅଶାନ୍ତି ପାଞ୍ଚ ବିକାରରୁ ହିଁ ସୃଷ୍ଟି ହୁଏ। 2500 ବର୍ଷ ତୁମେ ରାଜ୍ୟ କରୁଛ, ଏବେ 2500 ବର୍ଷ ପରେ ରାବଣ ରାଜ୍ୟ ଚାଲେ। ସେମାନେ ତ ଲକ୍ଷ ଲକ୍ଷ ବର୍ଷ ଲେଖିଦେଇଛନ୍ତି, ସମସ୍ତଙ୍କୁ ଯେପରି ଏକଦମ ବୋକା କରିଦେଇଛନ୍ତି। 5000 ବର୍ଷର କଳ୍ପକୁ ଯଦି ଲକ୍ଷ ଲକ୍ଷ ବର୍ଷ ବୋଲି କୁହାଯିବ, ତେବେ ଏହାକୁ ତ ନିର୍ବୋଧତା କୁହାଯିବ ନା? ତିଳେ ମାତ୍ର ବି ସଭ୍ୟତା ନାହିଁ। ଦେବତାମାନଙ୍କଠାରେ କେତେ ଦୈବୀ ସଭ୍ୟତା ଥିଲା, ତାହା ଏବେ ଅସଭ୍ୟତା ହୋଇଯାଇଛି, କିଛି ହେଲେ ବି ଜାଣିନାହାନ୍ତି। ସମସ୍ତଙ୍କ ଭିତରେ ଆସୁରୀ ଗୁଣ ଆସିଯାଇଛି। ଆଗରୁ ତୁମେ ମଧ୍ୟ କିଛି ଜାଣିନଥିଲ, କାମ କଟୁରୀ ଚଳାଇ ଜଣେ ଅନ୍ୟ ଜଣଙ୍କୁ ଆଦି ମଧ୍ୟ ଅନ୍ତର ଦୁଃଖୀ କରି ଦେଉଛନ୍ତି, ତେଣୁ ଏମାନଙ୍କୁ ରାବଣ ସମ୍ପ୍ରଦାୟ କୁହାଯାଉଛି। ଶାସ୍ତ୍ରରେ ଦେଖାଯାଇଛି ରାମଚନ୍ଦ୍ର ମର୍କଟ ସେନାର ସାହାଯ୍ୟ ନେଇଥିଲେ, ତେବେ ରାମଚନ୍ଦ୍ର ତ ତ୍ରେତୟା ଯୁଗରେ ଥିଲେ, ସେଠାରେ ପୁଣି ମର୍କଟ କେଉଁଠାରୁ ଆସିଲେ? ପୁଣି ମଧ୍ୟ କହୁଛନ୍ତି ରାମଙ୍କର ସୀତାଙ୍କୁ ଚୋରି କରାଗଲା, ଏଭଳି କଥା ତ ସେଠାରେ ହୁଏ ହିଁ ନାହିଁ। ଜୀବଜନ୍ତୁ ଆଦି 84 ଲକ୍ଷ ଜୋନି ନେଉଛନ୍ତି, କିନ୍ତୁ ଜୀବଜନ୍ତୁ ଆଦି ଯେତିକି ଏଠାରେ ଅଛନ୍ତି ସେତିକି ସତ୍ୟ ତ୍ରେତା ଯୁଗରେ ରହିବେ। ଏହା ସାରା ବେହଦ୍ର ଡ୍ରାମା ଅଟେ, ଯାହାକୁ ବାବା ବସି ବୁଝାଉଛନ୍ତି। ପିଲାମାନଙ୍କୁ ବହୁତ ଦୂରଦର୍ଶୀ ହେବାର ଅଛି। ଆଗରୁ ତୁମକୁ ଏସବୁ କିଛି ବି ଜଣାନଥିଲା, ମନୁଷ୍ୟ ହୋଇ ପୁଣି ସୃଷ୍ଟି ନାଟକକୁ ଜାଣିନାହାନ୍ତି। ଏବେ ତୁମେ ବୁଝିପାରୁଛ ସବୁଠାରୁ ବଡ଼ କିଏ ଅଟନ୍ତି। ଉଚ୍ଚରୁ ଉଚ୍ଚ ତ ଏକମାତ୍ର ଭଗବାନ ହିଁ ଅଟନ୍ତି। ଶ୍ଳୋକରେ ମଧ୍ୟ ଗାୟନ କରିଛନ୍ତି ଉଚ୍ଚା ତେରା ନାମ। ଏବେ ତୁମ ଛଡ଼ା ଅନ୍ୟ କାହା ବୁଦ୍ଧିରେ ଏ କଥା ନାହିଁ, ତୁମମାନଙ୍କ ଭିତରେ ମଧ୍ୟ କ୍ରମ ଅନୁସାରେ ରହିଛନ୍ତି। ବାବା ହଦ୍ ଏବଂ ବେହଦ୍ ଉଭୟ ରହସ୍ୟକୁ ବୁଝାଉଛନ୍ତି, ଏହାଠାରୁ ଉର୍ଦ୍ଧ୍ୱରେ ଆଉ କିଛି ବି ନାହିଁ। ତାହା ତୁମ ସମସ୍ତଙ୍କର ରହିବାର ସ୍ଥାନ ଅଟେ, ଯାହାକୁ ବ୍ରହ୍ମାଣ୍ଡ ମଧ୍ୟ କୁହାଯାଏ। ଯେପରି ତୁମେ ଏଠାରେ ଆକାଶ ତତ୍ତ୍ୱରେ ବସିଛ, ଏଥିରେ କଣ କିଛି ଦେଖାଯାଏ କି? ରେଡିଓରେ କୁହନ୍ତି ଆକାଶବାଣୀ, ଏହି ଆକାଶ ତ ବେଅନ୍ତ ଅଟେ, ଏହାର ଅନ୍ତକୁ କେହି ବି ପାଇପାରିବେ ନାହିଁ। ତେଣୁ ଆକାଶବାଣୀ କହିବା ଦ୍ୱାରା ମନୁଷ୍ୟ କଣ ବୁଝିବେ? ଏହି ଯେଉଁ ମୁଖ ରହିଛି ତାହା ମଧ୍ୟ पोलार बा शून्य अटे। मुखरु बाणी बाहरी थाए एहा तो साधारण कथा। मुखरु शब्द बाहरी बाहरी बा जहाकु आकाशवाणी कहा जाय थाए। बाबा को मध्य आकाश द्वारा बाणी उच्चारण करिबा को पड़ी थाए। तुम पिला माननकु मध्य निजर पूरा रहस्य बुझौछन्ते। तुमको निश्चय हेउछि एहा बुझिबाकु मध्य बहुत सहज। जेभळि आमे आत्मा अटु सेहिपरि बाबा मध्य परमात्मा अटन्ति। उच्चरु उच्च आत्मा अटन्ति ना। समस्तंकु निज निजर पाठ मिलिछि। सबुठारु उच्चरु उच्च भगवान अटन्ति। तापरे पुणि प्रवृत्ति मार्गर जुगल मेरु। पुणि क्रम अनुसारे मालारे देख केते अल्प संख्यक अछन्ति। पुणि सृष्टि बढ़ी बढ़ी केते विराट हो जाए। केते कोटि कोटि दाना अर्थात आत्मा मानंकर माला अटे। यहा सबु हेला पाठ पढ़ा। बाबा जहा बुझौछन्ति ताहाकु भल भावरे बुद्धिरे धारण कर। वृक्षर परिवेश बिवरणी तो तुमे शुणुछ। एही मनुष्य सृष्टि रूपी कल्प वृक्षर बीज उपरे रुहन्ति। यहा भेराइटी धर्मर वृक्ष अटे। यहार आयु केते वर्ष वृक्ष क्रमशः वृद्धि प्राप्त होइथाए। एही कथा सारा दिन बुद्धिरे रहु। एही सृष्टि रूपी कल्प वृक्षर आयु बिल्कुल एक्युरेट अटे। 5000 वर्षरु गोटिए सेकेंडर मध्य फरक होइपारिबो नाही। तुम पिला माननको बुद्धिरे एबे केते ज्ञान रहिछि जहा द्वारा मजबूत हेउछि। मजबूत सेतेबेले हेबो जेतेबेले पवित्र हेबे। एही ज्ञान को धारणा करिबा पई बुद्धि को सुवर्ण पात्र करिबा आवश्यक। पुणी ज्ञान एभली सहज होइजिबो जेपरी बाबांको पई सहज। पुणी तुमको मध्य मास्टर नॉलेजफुल कहा जिवो। पुणी पुरुषार्थर क्रम अनुसारे मालार दाना होइजिवो। एभली कथा सबु बाबांको व्यतीत अन्य केही बुझाई पारिबे नाही। एही आत्मा मध्य तुम मानंको बुझौछन्ते। बाबा मध्य एही शरीर द्वारा ही बुझौछन्ते। देवता मानंको शरीर द्वारा नुहे। बाबा गोटिए थर ही आसी गुरु होइथान्ते। तथापि बाबांको मध्य पाठ बजाइबाकु हेबो। पुणी 5000 वर्ष परे आसी पाठ बजाइबे। बाबा बुझौछन्ते उच्चरु उच्च हेउछि मु। पुणी मेरु जुगल दाना अछन्ते। जिए प्रथमे महाराजा महाराणी थिले सीए पुणी जाई शेषरे आदिदेव आदिदेवी हेबे। एही समस्त ज्ञान एबे तुमर बुद्धिरे अछि। तुमे केउठाकु जाईबी बुझाओ तेबे आश्चर्य हेबे। ये तो ठीक कहुचन्ते। मनुष्य सृष्टिर बीज रूप ही नॉलेजफुल अटन्ते। तांको व्यतीत अन्य केही नॉलेज देई पारिबे नाही। एही सबु कथा को धारण करिबा आवश्यक किंतु पिला मानंकर धारणा हेउ नाही। एहा बहुत साधारण कथा आउ कौनसी भी कथा नाही। प्रथमे तो एथिरे जोगर यात्रा आवश्यक कारण पवित्र पात्र रे ही ज्ञान रत्न धारण होई पारिबो। एहा उच्चरु उच्च रत्न अटे। बाबा तो हीरा व्यवसायी थिले। बहुत भल हीरा माणिक इत्यादि आसिले ताको रूपार डबारे तुलारे भल भावरे रखुथिले। जे केही भी देखिबे तो कहिबे यहा तो बड़ फास्ट क्लास जिनिस। यहा मध्य ठीक सही परि अटे। भल जिनिस भल पात्र रे ही शोभा पाई थाए। तुमर कान शुणुछि सेहिथिरे धारणा हेउछि। जदि पवित्र थिबे बुद्धि जोग बाबांको ठारे थिबो तेबे धारणा मध्य भल हेबो। नचेत सबु बाहरी जिवो। आत्मा मध्य केते छोट किंतु सेथिरे केते ज्ञान भरी हुई रहिछि। ज्ञान को धारण करिबा पई केते भल शुद्ध पात्र आवश्यक। जेपरी कौनसी संकल्प विकल्प न उठु। ओलोटा सोलोटा संकल्प सबु बंद होई जिबा आवश्यक। सबु आडु निजर बुद्धि जोग दूरेई देबा आवश्यक। मो सह जोग लगाई पात्र को सुवर्ण करि दियो जहा द्वारा रत्न धारण होई पारिबो। पुणी अन्य माननकु दान मध्य देई पारिबो। भारत को महादानी कहा जाए। ସ୍ଥୂଳଧନ ଦାନ ତ ବହୁତ ଲୋକ କରୁଛନ୍ତି, କିନ୍ତୁ ଏହା ହେଉଛି ଅବିନାଶୀ ଜ୍ଞାନରତ୍ନର ଦାନ। ଦେହ ସହିତ ଯାହା କିଛି ବି ରହିଛି ତାହାକୁ ବୁଦ୍ଧିରୁ ଭୁଲି ଏକମାତ୍ର ବାବାଙ୍କ ସହ ବୁଦ୍ଧିଯୋଗ ରହିଥାଉ। ଆମେ ତ ବାବାଙ୍କର ହିଁ ଅଟୁ। ଏହି ଅଭ୍ୟାସ କରିବାରେ ହିଁ ପରିଶ୍ରମ ହୋଇଥାଏ। ଏମ୍ ଅବଜେକ୍ଟ ଅର୍ଥାତ୍ ଲକ୍ଷ୍ୟ ଉଦ୍ଦେଶ୍ୟ ତ ବାବା କହିଦେଇଛନ୍ତି, ପୁରୁଷାର୍ଥ କରିବା ପିଲାମାନଙ୍କର କାମ, ତେବେ ଯାଇ ଏତେ ଉଚ୍ଚ ପଦ ପାଇପାରିବେ। କୌଣସି ବି ବ୍ୟର୍ଥ ସଂକଳ୍ପ ବା ବିକଳ୍ପ ଯେପରି ନ ଆସୁ, ବାବା ହିଁ ଜ୍ଞାନର ସାଗର, ହଦ୍ ଏବଂ ବେହଦରୁ ଉର୍ଦ୍ଧ୍ୱରେ ଅଟନ୍ତି, ସିଏ ସବୁ କଥା ବସି ବୁଝଉଛନ୍ତି। ତୁମେ ଭାବୁଛ ବାବା ଆମକୁ ଦେଖୁଛନ୍ତି, କିନ୍ତୁ ମୁଁ ତ ହଦ୍ ଏବଂ ବେହଦରୁ ଉର୍ଦ୍ଧ୍ୱକୁ ଚାଲିଯାଉଛି, ମୁଁ ମଧ୍ୟ ସେଠିକାର ବାସିନ୍ଦା ଅଟେ। ତୁମେ ମଧ୍ୟ ହଦ୍ ବେହଦରୁ ଉର୍ଦ୍ଧ୍ୱକୁ ଚାଲିଯାଅ, ସଂକଳ୍ପ ବିକଳ୍ପ କିଛି ବି ନ ଆସୁ, କିନ୍ତୁ ଏଥିରେ ପରିଶ୍ରମ ଦରକାର। ତୁମକୁ ଗୃହସ୍ଥ ବ୍ୟବହାରରେ ରହି ପଦ୍ମଫୁଲ ସମାନ ହେବାକୁ ପଡ଼ିବ। ହାତରେ କାମ କର, ବୁଦ୍ଧିରେ ବାବାଙ୍କର ସ୍ମୃତି ରହୁ, ଏଭଳି ସ୍ଥିତି ଆବଶ୍ୟକ। ଗୃହସ୍ଥିତ ବହୁତ ଅଛନ୍ତି, ଗୃହସ୍ଥିମାନେ ଯେତେ ଜ୍ଞାନକୁ ଧାରଣ କରିଥାନ୍ତି, ଆଶ୍ରମରେ ରହୁଥିବା ପିଲାମାନେ ମଧ୍ୟ ସେତେ ଧାରଣ କରିପାରନ୍ତି ନାହିଁ। ସେଣ୍ଟର ଚଳାଇଲା ବାଲା, ମୁରଲୀ ଚଲାଇଲା ବାଲା ମଧ୍ୟ ଫେଲ ହୋଇଯାଇଥାନ୍ତି, କିନ୍ତୁ ପଢ଼ିଲା ବାଲା ଉଚ୍ଚକୁ ଚାଲି ଯାଇଥାନ୍ତି। ଆଗକୁ ତୁମକୁ ସବୁ ଜଣା ପଡ଼ିଯିବ। ବାବା ବିଲକୁଲ ଠିକ ହିଁ କହୁଛନ୍ତି, ଆମକୁ ଯିଏ ପଢ଼ଉଥିଲେ ତାଙ୍କୁ ମାୟା ଖାଇଗଲା, ମହାରଥୀମାନଙ୍କୁ ମଧ୍ୟ ମାୟା ଏକଦମ ହପ୍ କରିଦେଲା, ସେମାନେ ଏବେ ଆଉ ନାହାନ୍ତି। ମାୟା ବି ରେଟର ଅର୍ଥାତ୍ ବିଶ୍ୱାସଘାତକ ହୋଇଯାଇଛନ୍ତି, ବିଦେଶରେ ମଧ୍ୟ ଟ୍ରେଟର ହୋଇଯାଇଥାନ୍ତି, ପୁଣି କେଉଁ କେଉଁ ସ୍ଥାନରେ ଯାଇ ଶରଣ ନେଇଥାନ୍ତି। ଯିଏ ଶକ୍ତିଶାଳୀ ହୋଇଥାନ୍ତି ସେହିମାନଙ୍କ ଆଡ଼କୁ ଚାଲି ଯାଇଥାନ୍ତି। ଏହି ସମୟରେ ତ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ ରହିଛି ନା, ତେଣୁ ବହୁତ ଶକ୍ତିଶାଳୀମାନଙ୍କ ପାଖକୁ ଚାଲିଯିବେ। ଏବେ ତୁମେ ବୁଝିପାରୁଛ ଯେ ବାବା ହିଁ ହେଉଛନ୍ତି ସବୁଠାରୁ ଶକ୍ତିଶାଳୀ। ବାବା ସର୍ବଶକ୍ତିମାନ ଅଟନ୍ତି, ଆମକୁ ଶିଖାଇ ଶିଖାଇ ସାରା ବିଶ୍ୱର ମାଲିକ କରିଦେଉଛନ୍ତି। ସେଠାରେ ସବୁକିଛି ମିଳିଯାଇଥାଏ, କୌଣସି ଅପ୍ରାପ୍ତ ବସ୍ତୁ ନଥାଏ। ଯାହାର ପ୍ରାପ୍ତି ପାଇଁ ଆମେ ପୁରୁଷାର୍ଥ କରିବା, ସେଠାରେ ଏଭଳି କୌଣସି ବସ୍ତୁ ନଥାଏ ଯାହା ତୁମ ପାଖରେ ନଥିବ, ତାହା ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ପଦ ମିଳିଥାଏ। ବାବାଙ୍କ ବ୍ୟତୀତ ଏଭଳି କଥା ଅନ୍ୟ କେହି ବି ଜାଣିନାହାନ୍ତି। ଏବେ ସମସ୍ତେ ପୂଜାରୀ, ଏଠାରେ ବଡ଼ ବଡ଼ ଶଙ୍କରାଚାର୍ଯ୍ୟ ମଧ୍ୟ ଅଛନ୍ତି, ବାବା ସେମାନଙ୍କର ମହିମା ମଧ୍ୟ ଶୁଣେଇଥାନ୍ତି କି ପ୍ରଥମେ ପବିତ୍ରତାର ଶକ୍ତି ଦ୍ୱାରା ସେମାନେ ଭାରତକୁ ବହୁତ ଭଲ ଭାବେ ସମ୍ଭାଳିବାରେ ନିମିତ୍ତ ହୋଇଥାନ୍ତି, ତାହା ମଧ୍ୟ ଯେତେବେଳେ ସ୍ୱତଃପ୍ରଧାନ ଥାନ୍ତି। ଏବେ ତ ତୁମ ପ୍ରଧାନ ଅଟନ୍ତି, ତାଙ୍କଠାରେ କୌଣସି ଶକ୍ତି ନାହିଁ। ଏବେ ତୁମେ ଯେଉଁମାନେ ପୂଜାରୀ ଥିଲ ସେହିମାନେ ପୁଣି ପୂଜ୍ୟ ହେବାର ପୁରୁଷାର୍ଥ କରୁଛ। ଏବେ ତୁମର ବୁଦ୍ଧିରେ ସମସ୍ତ ଜ୍ଞାନ ରହିଛି, ବୁଦ୍ଧିରେ ଜ୍ଞାନର ଧାରଣା ରହୁ ଏବଂ ତୁମେ ବୁଝେଇବା ଜାରି ରଖ। ବାବାଙ୍କୁ ବି ମନେ ପକାଅ, ବାବା ହିଁ ସାରା କଳ୍ପ ବୃକ୍ଷର ରହସ୍ୟକୁ ବୁଝଉଛନ୍ତି, ପିଲାମାନଙ୍କୁ ମଧ୍ୟ ଏହିଭଳି ମିଠା ହେବା ଆବଶ୍ୟକ। ଏହା ମଧ୍ୟ ଯୁଦ୍ଧ ଅଟେ ନା, ମାୟାର ତୁଫାନ ମଧ୍ୟ ବହୁତ ଆସିଥାଏ, ସବୁକିଛି ସହନ କରିବାକୁ ପଡ଼ିଥାଏ। ବାବାଙ୍କ ସ୍ମୃତିରେ ରହିଲେ ତୁଫାନ ସବୁ ଚାଲିଯିବ। ହାତମ ତାଇର ଖେଳ ବିଷୟରେ ମଧ୍ୟ କୁହନ୍ତି ନା, ମୁହୁଲରା ପକାଇ ଦେଉଥିଲେ, ମାୟା ଚାଲି ଯାଉଥିଲା, ମୁହୁଲରା ବାହାର କଲେ ହିଁ ମାୟା ଆସିଥାଏ। ଯେପରି ଲାଜକୁଳି ଲତା ସ୍ପର୍ଶ କରିବା ମାତ୍ରେ ଝାଉଁଳି ଯାଇଥାଏ, ମାୟା ବହୁତ ଶକ୍ତିଶାଳୀ ଅଟେ। ଏତେ ଉଚ୍ଚ ପାଠ ପଢ଼ୁ ପଢ଼ୁ ମାୟା ପୁଣି ତଳକୁ ଖସାଇ ଦେଇଥାଏ। ତେଣୁ ବାବା ବୁଝଉଛନ୍ତି, ନିଜକୁ ଆତ୍ମା ଆତ୍ମା ଭାଇ ଭାଇ ମନେ କର, ତାହାହେଲେ ହଦ୍ ଏବଂ ବେହଦରୁ ଉର୍ଦ୍ଧ୍ୱକୁ ଚାଲିଯିବ। ଯଦି ଶରୀର ହିଁ ରହିବ ନାହିଁ ତେବେ ଦୃଷ୍ଟି କେଉଁ ଆଡ଼କୁ ଯିବ? ଏଭଳି ପରିଶ୍ରମ କରିବାକୁ ହେବ, ଶୁଣିକରି ବେହୋସ ହୋଇଯାଅ ନାହିଁ। ଏହିଭଳି କଳ୍ପ କଳ୍ପ ତୁମର ପୁରୁଷାର୍ଥ ଚାଲିଥାଏ ଏବଂ ତୁମେ ତୁମର ଭାଗ୍ୟ ପାଇଥାଅ। ବାବା କହୁଛନ୍ତି, ଯାହା କିଛି ପଢ଼ିଛ ସେ ସବୁକୁ ଭୁଲିଯାଅ, ବାକି ଯାହା କେବେ ପଢ଼ି ନାହିଁ ତାହା ଶୁଣ ଏବଂ ମନେ ପକାଅ। ତାହାକୁ କୁହାଯାଏ ଭକ୍ତି ମାର୍ଗ। ତୁମେ ରାଜଋଷି ଅଟ ନା? ଜଟା ଖୋଲା ରହୁ ଏବଂ ମୁରଲୀ ଶୁଣାଅ। ସାଧୁ ସନ୍ତମାନେ ଯାହା ଶୁଣାନ୍ତି ସେ ସବୁ ମନୁଷ୍ୟମାନଙ୍କର ମୁରଲୀ ଅର୍ଥାତ୍ ଜ୍ଞାନ। ଏହା ହେଉଛି ବେହଦ ବାବାଙ୍କର ମୁରଲୀ। ସତ୍ୟଯୁଗ ତ୍ରେତା ଯୁଗରେ ତ ଜ୍ଞାନ ମୁରଲୀର ଆବଶ୍ୟକତା ହିଁ ରହେ ନାହିଁ। ସେଠାରେ ନା ଜ୍ଞାନର ନା ଭକ୍ତିର ଆବଶ୍ୟକତା ରହିଥାଏ। ଏହି ଜ୍ଞାନ ତୁମକୁ ଏହି ସଙ୍ଗମ ଯୁଗରେ ହିଁ ମିଳୁଛି ଏବଂ ଜ୍ଞାନଦାତା କେବଳ ବାବା ହିଁ ଅଟନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଦେହ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ବୁଦ୍ଧିରେ ଜ୍ଞାନ ରତ୍ନକୁ ଧାରଣ କରି ଦାନ କରିବାକୁ ହେବ। ହତ୍ ଏବଂ ବେହଦରୁ ଉର୍ଦ୍ଧ୍ୱରେ ଏପରି ସ୍ଥିତିରେ ରହିବାକୁ ହେବ ଯେପରି କୌଣସି ବ୍ୟର୍ଥ ସଂକଳ୍ପ ବା ବିକଳ୍ପ ଆସୁନଥିବ। ଆମେ ଆତ୍ମା ଭାଇ ଭାଇ ଅଟୁ ଏହି ସ୍ମୃତି ରହୁଥିବ। ଦୁଇ ନମ୍ବର, ମାୟାର ତୁଫାନରୁ ସୁରକ୍ଷିତ ରହିବା ପାଇଁ ମୁଖରେ ବାବାଙ୍କ ସ୍ମୃତି ରୂପୀ ମୁହୁଲରା ରଖିବାକୁ ହେବ। ସବୁକିଛି ସହନ କରିବାକୁ ହେବ, ଲାଜକୁଳି ଲତା ଭଳି ହେବାର ନାହିଁ, ମାୟାଠାରୁ ପରାସ୍ତ ହେବାର ନାହିଁ। ବରଦାନ, ସର୍ବଦା ଜଣଙ୍କର ସ୍ନେହରେ ସମାହିତ ହୋଇ ଏକମାତ୍ର ବାବାଙ୍କୁ ହିଁ ନିଜର ସାହାରା କରୁଥିବା ସର୍ବ ଆକର୍ଷଣ ମୁକ୍ତ ଭବ। ବିସ୍ତାର, ଯେଉଁ ପିଲାମାନେ ଏକମାତ୍ର ବାବାଙ୍କର ସ୍ନେହରେ ସର୍ବଦା ବୁଡ଼ି ରହିଥାନ୍ତି ସେମାନେ ସର୍ବପ୍ରାପ୍ତିଗୁଡ଼ିକରେ ସର୍ବଦା ସମ୍ପନ୍ନ ରହିଥାନ୍ତି ଏବଂ ସନ୍ତୁଷ୍ଟ ମଧ୍ୟ ରହିଥାନ୍ତି। ସେମାନଙ୍କୁ କୌଣସି ପ୍ରକାରରେ ସାହାରା ଆକର୍ଷିତ କରିପାରିନଥାଏ। ସେମାନଙ୍କୁ ସହଜରେ ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ ଏହାର ଅନୁଭୂତି ହୋଇଥାଏ। ସେମାନଙ୍କ ପାଇଁ ଏକମାତ୍ର ବାବା ହିଁ ସଂସାର ଅଟନ୍ତି। ଏକମାତ୍ର ବାବାଙ୍କ ଦ୍ୱାରା ହିଁ ସର୍ବସମ୍ବନ୍ଧର ରସର ଅନୁଭବ ହୋଇଥାଏ। ସେମାନଙ୍କ ପାଇଁ ସର୍ବପ୍ରାପ୍ତିର ଆଧାର ଏକମାତ୍ର ବାବା ଅଟନ୍ତି। କୌଣସି ଧନ ସମ୍ପତ୍ତି ବା ବସ୍ତୁ ବୈଭବ ନୁହେଁ, ସେଥିପାଇଁ ସେମାନେ ସହଜରେ ଆକର୍ଷଣ ମୁକ୍ତ ହୋଇଯାଆନ୍ତି। ସ୍ଲୋଗାନ, ଯଦି ପ୍ରକୃତିକୁ ପବିତ୍ର କରିବାକୁ ଚାହୁଁଛ ତେବେ ସମ୍ପୂର୍ଣ୍ଣ ଆକର୍ଷଣ ମୁକ୍ତ ହୁଅ। ଓମ୍ ଶାନ୍ତି।